ମୋ ନାଁ ସୁମିତ୍ରା ସିଂ, ମୁଁ ସିଫେୟାର ଗୋଟେ ସଦସ୍ୟ ଅଟେ। ଆଜି ଆମର ୱାର୍ଡ ନମ୍ବର 9 ରଙ୍ଗମାଟିଆ ଗ୍ରାମର ଦୁଇ ସାଇଡ ଆମର ସ୍ୱଚ୍ଛ ଭାରତ ନିମନ୍ତେ ଆମର ଇନାଗୁରେସନ କରାଗଲା, ଆଉ PW ସାଇନ ବୋର୍ଡ ଆଜି ଉଦ୍ଘାଟନ ହେଲା। ସେଥିରେ ଆମର ସବୁ SHG ମହିଳା ଏବଂ ମାସ୍ ମହିଳା ଏବଂ ସିଫେୟାର ମହିଳାମାନେ ଯୋଗ ଦେଇଥିଲେ, ଏବଂ ଆମର ପୂର୍ବତନ କର୍ପୋରେଟର ବା ଆମର ସଭାପତି ଉତ୍ତରର ସଭାପତି ଥିଲେ, ଉପସ୍ଥିତ ଥିଲେ, ଏବଂ ଆମ ସାନିଟାଇଜର ଅଫିସର ଥିଲେ, ଆଉ ଆମ ସିଫେୟାର ସମସ୍ତ ଅଫିସର ସଦସ୍ୟ ମାନେ ଥିଲେ, ଏବଂ ସାର୍ ମଧ୍ୟ ଉପସ୍ଥିତ ଥିଲେ। ଆମର ଦୁଇ ଚାରି ଜାଗାରେ ଆମର ଆଜି ସେଇ ବୋର୍ଡଟି ଆମର ଉଦ୍ଘାଟନ କରାଗଲା, ଏବଂ ଆମ ଗାଁ ଭିତରେ ଆମେ ରାଲି କରି ସମସ୍ତଙ୍କୁ ସଚେତନ କଲୁ। ଗାଁ ଭିତରେ ଆମର ରାଲି କରି ଆମେ ସମସ୍ତଙ୍କୁ ସଚେତନ କଲୁ, ଏବଂ ଆମ ଗାଁରେ ବହୁତ ଅସୁବିଧା, ଯୋଉଟାକି ଡ୍ରେନ୍ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପକାଉଛନ୍ତି, ସେଥିପାଇଁ ବୋଧେ ଆମେ ସମସ୍ତଙ୍କୁ ଆଜି ଜଣେଇଲୁ ଏବଂ ଦେଖେଇଲୁ ମଧ୍ୟ। ଆହୁରି ଡ୍ରେନ୍ ସଫା ହେଇଥିଲା, ତା ବି ଅଳିଆ ଆବର୍ଜନା ଗଦା ହେଇକି ରହିଛି, ତା ମଧ୍ୟ ଆମେ ଦେଖେଇଲୁ। ଆଉ ସାର୍ ମାନେ ଆମକୁ କଥା ଦେଇଛନ୍ତି ଏସବୁକୁ କେମିତି ସେମାନେ ଦୂର କରିବେ, ଏଥି ନିମନ୍ତେ ମୁଁ ଆଉ କଣ କହିବି, ଏତିକି କହିକି ରହୁଛି।